ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ ଜୁହାର। ପହିଲା ମୁଖ୍ୟ ଖବର। ଦେଶେ ଗଲା 11 ବର୍ଷରେ ଖଦି, ହସ୍ତତନ୍ତ ଆଉ ହସ୍ତଶିଳ୍ପ କ୍ଷେତ୍ରଟି ବଡ଼ ପରିବର୍ତ୍ତନ ଦେଖାଦେଇଛି। ସବୁ କ୍ଷେତ୍ରଟି ଟୁକିଲ ଛୁଆମାନେ ନିଜର ଉପସ୍ଥିତିକେ ଜାହିର କରିଛନ୍ ବୋଲି ମନ୍ କି ବାତ୍ କହିଲେ ପ୍ରଧାନମନ୍ତ୍ରୀ। ଦେଶେ 2,50,000 ମଧ୍ୟସ୍ଥିଙ୍କର ଦରକାର ଉପରେ ଜୋର୍ ଦେଲେ ଜାତୀୟ ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ। ନବରାତ୍ରି ଅବସରରେ ଆଜ ରାଜ୍ୟର ଶକ୍ତିପୀଠମାନଙ୍କେ ହେଉଛେ ସପ୍ତମୀ ପୂଜା। ଆଉ ଜଳାନ୍ତକ ରୋଗର ପ୍ରଭାବ ଆଉ ନିରାକରଣ ବାବଦେ ସଚେତନ କରିବାର ଲାଗି ପାଳନ କରାଯାଉଛି ବିଶ୍ୱ ଜଳାନ୍ତକ ଦିବସ। ଦେଶେ ଗଲା 11 ବର୍ଷରେ ଖଦିର ଚାହିଦା ବଢ଼ବାରକେ ଲାଗିଛି। ଏବା 2 ତାରିଖ ଗାନ୍ଧି ଜୟନ୍ତୀ ଅବସରରେ ଖଦି ଦରବ କିଣିବାରକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମକୁ ଆହ୍ୱାନ ଦେଇଛନ୍। ମନ୍ କି ବାତ୍ର 126 ନମ୍ବର ସଂସ୍କରଣଟି ଦେଶବାସୀଙ୍କ ସହିତ ଭାବ ବିନିମୟ କରିକରି ଶ୍ରୀ ମୋଦି କହିଛନ୍, ଗାନ୍ଧି ଜୟନ୍ତୀ ନ ଖଦି ଦରବ ଘିନିକରି ହ୍ୟାସ୍ଟ୍ୟାଗ୍ ଭୋକାଲ୍ ଫର୍ ଲୋକାଲ୍ ସହିତ ସାମାଜିକ ଗଣମାଧ୍ୟମଟି ପଠାଉନ୍।
ବିତେ 11 ସାଲ ମେ ଖାଦି କେ ପ୍ରତି ଦେଶ କେ ଲୋକଙ୍କ ଆକର୍ଷଣ ବହୁତ ବଢ଼ ଗୟା ହେ। ପିଛଲେ କୁଛ ବର୍ଷୋ ମେ ଖାଦି କି ବିକ୍ରି ମେ ବହୁତ ତେଜି ଦେଖି ଗଈ। ମୁଁ ଆପ ସଭି ସେ ଆଗ୍ରହ କରତା ହୁଁ କି 2 ଅକ୍ଟୋବର କୁ କୋଇ ନା କୋଇ ଖାଦି ପ୍ରଡକ୍ଟ ଜରୁର ଖରିଦେ। ଗର୍ବ ସେ କହେ ୟେ ସ୍ୱଦେଶୀ ହେ। ଇସେ ସୋସିଆଲ ମିଡିଆ ପର ହ୍ୟାସ୍ଟ୍ୟାଗ୍ ଭୋକାଲ ଫର ଲୋକାଲ କେ ସାଥ ଶେୟାର ବି କରେ।
ପ୍ରଧାନମନ୍ତ୍ରୀ ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରଟି ହେଇଥିବାର ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକେ ନେଇକରି ଖୁସି ଜାହିର କରିଛନ୍। ପରମ୍ପରା ଆଉ ନବସୃଜନ ଆଧାରିତ କରାଯାଉଥିବାର କାମ ଆଶ୍ଚର୍ଯ୍ୟଜନକ ଭାବେ ସଫଲ ହେସି ବୋଲି ଶ୍ରୀ ମୋଦି କହିଛନ୍। ତିହାର ବାହାର ପାଳନ ଅବସରରେ ଦେଶେ ବନା ହେଉଥିବାର ଦରବ ବ୍ୟବହାର କରିବାର ସହିତ ଭୋକାଲ ଫର ଲୋକାଲ ମନ୍ତ୍ରକେ ଅପନାବାରକେ ଶ୍ରୀ ମୋଦି ଅନୁରୋଧ କରିଛନ୍। ସ୍ୱଦେଶୀ ଦରବ ବ୍ୟବହାର କରିବାରୁ ଜଣେ କାରିଗରର କଡ଼ା ପରିଶ୍ରମକେ ସମ୍ମାନ ମିଳିବା ଆଉ ଯୁବ ଉଦ୍ୟୋଗୀମାନଙ୍କର ସପନ ସାକାର ହୋଇପାରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍।
आने वाले दिनों में एक के बाद एक त्योहार और खुशियां आने वाली। हर पर्व पर हम खरीदारी भी खूब करते और इस बार तो GST बचत उत्सव भी चल रहा है। अगर हम ठान ले कि इस बार त्योहार सिर्फ स्वदेशी चीजों से ही मनाएंगे तो देखिएगा हमारे उत्सव की रौनक कई गुना बढ़ जाएगी। वोकल फॉर लोकल को खरीदारी का मंत्र बना दीजिए।
ସ୍ୱଚ୍ଛତା ଉପରେ ଜୋର୍ ଦେଇକରି ପ୍ରଧାନମନ୍ତ୍ରୀ କହିଛନ୍, ଖାଲି ଘରର ପରିବେଶ ଭିତରେ ଏତେକେ ସୀମିତ ନାଇଁ ରଖିକରି ସାର୍ବଜନୀନ ଇଲାକା, ବଜାର ଆଉ ଗାଁ ତକ ଏତେକେ ପହଞ୍ଚାବାର ଦରକାର। ନବରାତ୍ରି ପାଳନ ଅବସରରେ ଲୋକମାନେ ଶକ୍ତି ପୂଜା କରସନ୍। ଇ ଅବସରରେ ଶ୍ରୀ ମୋଦି ମହିଳା ସଶକ୍ତିକରଣ ଉପରେ ଜୋର୍ ଦେଇଛନ୍। ବ୍ୟବସାୟ ନୁ କ୍ରୀଡ଼ା ଓ ଶିକ୍ଷାନୁ ନେଇକରି ବିଜ୍ଞାନ ତକ ସବୁ କ୍ଷେତ୍ର ନ ଦେଶର ଟୁକେଲ ଛୁଆମାନେ ନିଜର ଉପସ୍ଥିତିକେ ଜାହିର କରୁଛନ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଛଟ୍ ପୂଜା ଇହାଦେ ଗୋଟେ ବିଶ୍ୱ ମହୋତ୍ସବ ହେଇଛେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଇ ମହାପର୍ବକେ ୟୁନେସ୍କୋର ଅମୃତ ସାଂସ୍କୃତିକ ଐତିହ୍ୟ ତାଲିକାତେ ସାମିଲ କରବାରକେ ସରକାର ଚେଷ୍ଟା ଜାରି ରଖିଛନ୍ ବୋଲି ଶ୍ରୀ ମୋଦି କହିଛନ୍। ସରକାରଙ୍କର ଚେଷ୍ଟାର ଲାଗି କୋଲକାତାର ଦୁର୍ଗାପୂଜା ମହୋତ୍ସବ ଇହାଦେ ୟୁନେସ୍କୋ ତାଲିକାତେ ଠାନ୍ ପାଇଛେ। ମନ୍ କି ବାତ୍ର 126 ନମ୍ବର ସଂସ୍କରଣ ୟୁନେସ୍କୋ ତାଲିକାର ଗୋଟେ ଅଂଶ ହୋଇଛେ ବୋଲି ପ୍ରଧାନମନ୍ତ୍ରୀ କହିବାର ସହିତ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଭଗତ ସିଂ ଆର୍ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସ୍କରଙ୍କ ଜନ୍ମବାର୍ଷିକୀ ବାବଦେ ସୋର୍ କରିକରି ଶ୍ରୀ ମୋଦି ଦୁହିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍। ପ୍ରଧାନମନ୍ତ୍ରୀ କହିଛନ୍, ଏବା ଦିନେ ବିଜୟାଦଶମୀ ପାଳନ କରାଯିବା। ଇ ବଛର ଇ ଦିବସ ପାଳନର ଗୋଟିଏ ବିଶେଷତ୍ୱ ହେଉଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ RSS ସ୍ଥାପନାର 100 ବର୍ଷର ପୂର୍ତ୍ତି। ଗୋଟିଏ ଶତାବ୍ଦୀର ଇ ଯାତ୍ରା ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ପ୍ରେରଣାଦାୟୀ ବୋଲି କହିଛନ୍। ଡକ୍ଟର କେବି ହେଡ୍ଗେୱାର 1925 ବିଜୟାଦଶମୀ ଦିନ RSSକେ ସ୍ଥାପନା କରିଥିଲେ। ଦିଆଲି ଲାଗି ସମକୁ ଶୁଭେଚ୍ଛା ଜଣାବାର ସହିତ ସ୍ୱଦେଶୀ ଘିନିକରି ଆତ୍ମନିର୍ଭରଶୀଲ ଭାରତ ଅଭିଯାନକେ ସାକାର କରିବାର ଲାଗି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷନ ଜାତୀୟ ମଧ୍ୟସ୍ଥତା ସମ୍ମିଳନୀର 2 ନମ୍ବର ଦିନର 4 ନମ୍ବର ଅଧିବେଶନଟି କମର୍ସିଆଲ କୋର୍ଟସ୍ ଆଇନ ବାଣିଜ୍ୟିକ ବିବାଦ ଥି ମଧ୍ୟସ୍ଥତା ଉପରେ ଆଲୋଚନା କରାଯାଇଥିଲା। ସୁପ୍ରିମକୋର୍ଟର ବିଚାରପତି ଜେକେ ମହେଶ୍ୱରୀଙ୍କ ଅଧ୍ୟକ୍ଷତାଟି ହୋଇଥିବାର ଅଧିବେଶନଟି କମର୍ସିଆଲ କୋର୍ଟସ୍ ଆଇନ ଅନୁସାରେ ଝମେଲା ବାହାରବାର ଆଗନୁ ମଧ୍ୟସ୍ଥତା ଜରିଆ ବିବାଦର ସମାଧାନ କରାଯିବାର ବାବଦେ କୁହାଯାଇଥିଲା। ଏତାର ଆଗନୁ ପହିଲା ଅଧିବେଶନଟି ମଧ୍ୟସ୍ଥତା କ୍ଷେତ୍ର ସହିତ ଜଡ଼ିତ ଆହ୍ୱାନ ଆଉ ଏବା ପଦକ୍ଷେପ ବାବଦେ ଆଲୋଚନା କରାଯାଇଥିଲା। ଆଲୋଚନାଟି ସୁପ୍ରିମକୋର୍ଟର ବିଚାରପତି ଓ ଜାତୀୟ ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍, ଦେଶେ ଇହାଦେ 2,50,000 ମଧ୍ୟସ୍ଥିଙ୍କର ଦରକାର ଅଛି। ଇହାଦେ ସମିଆତି ଖାଲି 13,000 ମଧ୍ୟସ୍ଥି ଅଛନ୍। ମଧ୍ୟସ୍ଥତାର ଗୋଟିଏ ପେସା ଭାବେ ନେଇକରି ସ୍ୱୀକୃତି ଆଉ ଇଥି ବୃତ୍ତିଗତ ସୁଯୋଗ ରହିଛେ ବୋଲି ସମ୍ମିଳନୀଟି ଭିନ୍ ଭିନ୍ ରାଜ୍ୟର ବିଚାରପତିମାନେ ମତ ଦେଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ନବରାତ୍ରି ପାଳନ ଅବସରରେ ଆଜ ରାଜ୍ୟର ଶକ୍ତିପୀଠ ମାନକେ ସପ୍ତମୀ ପୂଜା ମୂଲ ହୋଇଛି। ସିଆଡ଼େ ପୂଜା ମଣ୍ଡପ ମାନକେ ମୂଳଇ ପ୍ରତିମାଙ୍କଠାରେ ଆଜି ଷଷ୍ଠୀ ପୂଜା ଚାଲିଛି। ଏଥିଲାଗି ପୂଜା କମିଟିମାନଙ୍କର ତରଫରୁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି। ପୁରୀ ଶ୍ରୀମନ୍ଦିର ଆଷ୍ଠାନୁ ମା ବିମଳାଙ୍କର ପାଶେ ତିନିଦିନିଆ ଖାସ୍ ପୂଜା ମୂଲ ହୋଇଛି। ଶ୍ରୀମନ୍ଦିର ଡେରି ରାତି ସନ୍ଧି ପୂଜା ହେବାର ପରମ୍ପରା ରହିଛି। ଏ ସମୟ ଭିତରେ ମହିଳାମାନେ ମା ବିମଳାଙ୍କର ଦର୍ଶନ କରିବାର ଉପରେ କଟକଣା ଲଗାଯାଇଛି। ସମ୍ବଲପୁରର ମା ସମଲେଶ୍ୱରୀ ପାଟମେଶ୍ୱରୀଙ୍କ ସହିତ ସବୁ ଶକ୍ତିପୀଠନ ନବରାତ୍ର ପୂଜାର ଷଷ୍ଠୀ ତିଥିର ଖାସ୍ ପୂଜାବିଧି ଚାଲିଛି। ଏ ଅବସରରେ ଦେବୀ କାଳରାତ୍ରୀ ବେସ୍ତି ଦର୍ଶନ ଦେଉଛନ୍। ନୂଆପଡ଼ା ଜିଲ୍ଲା ଖଡ଼ିଆଳର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ ଆଉ ମା ରକ୍ତାମ୍ବରୀଙ୍କର ପୂଜା ଉପାସନା ବିଧି ପରମ୍ପରା ଅନୁସାରେ ଚାଲିଛି। ପବିତ୍ର ବିଜୟା ଦଶମୀ ଦିନ ଯୋଡ଼ା ଛତର ଯାତ୍ରା ହେବା। ସୁବର୍ଣ୍ଣପୁର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀ ଆଜି କାଳରାତ୍ରୀ ବେସ୍ତି ପୂଜା ପାଉଛନ୍। କେନ୍ଦ୍ର ସରକାରଙ୍କର ସେବା ଆଉ ସୁଶାସନ ଆର୍ ଜନସେବା ଆଉ ସୁଶାସନ ମନ୍ତ୍ରତି ପରିଚାଳିତ ହୋଇକରି ସାଧାରଣ ଲୋକର କଲ୍ୟାଣ ଲାଗି ଭିନ୍ ଭିନ୍ ପଦକ୍ଷେପ ନେଉଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱତି ସରକାର ପରିବର୍ତ୍ତନ ଆଉ ପ୍ରଗତିର ଶାସନ ବ୍ୟବସ୍ଥା ଆଣବାର୍ ଲାଗି ସବୁବେଳେ ଚେଷ୍ଟା କରୁଛନ୍। ଆମର ଖାସ୍ ଧାରାବାହିକ ସେବା ପର୍ବତୀ ଏଚ୍ ଜାନ୍ମା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଜରିଆ ଆର୍ଥିକ ଅନ୍ତର୍ଭୁକ୍ତି ବରକସ କରାଯିବାର ସହିତ ଦେଶବାସୀଙ୍କ ସଶକ୍ତିକରଣ ପ୍ରାପ୍ତେ
ଗଲା ଦଶନ୍ଧି ଭିତରେ ଆର୍ଥିକ ଅନ୍ତର୍ଭୁକ୍ତି ଦେଶର ଅଭିବୃଦ୍ଧିର ଭିଭିଭୂମି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଇତାକେ ସବୁନୁ ଅଏତକା ପ୍ରାଥମିକତା ଦେଇଛନ୍। 2014 ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବାର ଉତ୍ରୁ ପିଏମ୍ ଜନଧନ ଯୋଜନା ଶ୍ରୀ ମୋଦିଙ୍କର ମୁଖ୍ୟ ପଦକ୍ଷେପମାନଙ୍କ ଭିତରେ ଗୋଟେ ଥିଲା। ଇଟା ଦେଶବାସୀଙ୍କୁ ସଶକ୍ତ କରିପାରିଛି।
उसे एक स्वाभिमान मिला था कि बैंक के दरवाजे मेरे लिए भी खुलते हैं, मैं भी बैंक के दरवाजे में जाकर के टेबल पे हाथ रख करके बात कर सकता हूँ, ये विश्वास हमने जगाया है।
56 crore ଅଧିକା ଜନଧନ ଆକାଉଣ୍ଟ ସହିତ ଇ ଯୋଜନା ପୂର୍ତ୍ତି ସବୁନୁ ବଡ଼ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପଦକ୍ଷେପ ହୋଇପାରିଛି। ବିକାଶର ଲାଭ ସମାଜର ସବୁ ବର୍ଗ ପାଖେ ପହଞ୍ଚାବାର୍ଥି ଇ ଯୋଜନା ସୁନିଶ୍ଚିତ କରବାର ସହିତ ଗୋଟିଏ ସମନ୍ୱିତ ଆଉ ସଶକ୍ତ ଭାରତ ଗଠନ କରବାର୍ଥି ସହଯୋଗ କରୁଛି। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫ ସୁପ୍ରୀତି ମିଶ୍ର।
ଜଳାନ୍ତକ ରୋଗର ପ୍ରଭାବ ଆଉ ତା ନିରାକରଣ ବାବଦେ ଲୋକ ସଚେତନ କରିବାର ଲାଗି ଆଜ୍ ବିଶ୍ୱ ଜଳାନ୍ତକ ଦିବସ ପାଳନ କରାଯାଉଛି। ଜଳାନ୍ତକ ରୋଗ ପ୍ରତିଷେଧକ ଟିକା ଉଦ୍ଭାବନ କରିଥିବାର ବୈଜ୍ଞାନିକ ଲୁଇ ପାଶ୍ଚରଙ୍କ ସ୍କୃତିଥି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫ ଆଜିର ଦିନକେ ବିଶ୍ୱ ଜଳାନ୍ତକ ଦିବସ ଭାବେ ପାଳନ କରାଯାଉଛି। ଜଳାନ୍ତକ ଗୋଟିଏ ଭୂତାଣୁ ଜନିତ ରୋଗ ଏ କୁକୁର ବିଲେଇ କୁଲିଆ ଆର୍ ଗଧିଆ ବାଗିର ପ୍ରାଣୀମାନଙ୍କୁ ନୁ ମନୁଷ୍ ଆଉ ଅଲଗା ପ୍ରାଣୀମାନଙ୍କ ନୁ ଜଳାନ୍ତକ ରୋଗ ହେସି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁସାରେ ପୃଥିନ ବଛରକ 59,000 ଲୋକର ଜଳାନ୍ତକ ରୋଗ ଥି ଆକ୍ରାନ୍ତ ହୋଇକରି ଜୀବନ ଯାଏସି। ଭାରତର ଜଳାନ୍ତକ ରୋଗର 95% କୁକୁର ଚବାନୁ ହେସି। ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷର ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ବିଭାଗ ତରଫ ବିଶ୍ୱ ଜଳାନ୍ତକ ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ହୋଇଥିବାର ଗୋଟିଏ ସଚେତନତା ସଭାତି ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଯୋଗ ଦେଇକରି ମାନବ ସମାଜ ସହିତ ପ୍ରାଣୀ ସମ୍ପଦମାନଙ୍କୁ ଭିଲ୍ ଇ ରୋଗନୁ ବଞ୍ଚାବାର ବାବଦେ କହିଥିଲେ। ବିଶିଷ୍ଟ ସମାଜସେବୀ ସର୍ବୋଦୟ କର୍ମୀ ଆଉ ବର୍ଷିଆନ ସାମ୍ବାଦିକ ଭାଗବତ ପ୍ରସାଦ ନନ୍ଦଙ୍କ ରାଜନୀତି ସମାଜସେବା ସାମ୍ବାଦିକତା ସଂକୀର୍ଣ୍ଣତାର ବହୁତ ଉପରେ ଥିଲା ବୋଲି ବହୁତ ବକ୍ତା କହିଛନ୍। ଆଜି କଲାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ ଭାଗବତ ନନ୍ଦ ସ୍କୃତି କମିଟିର ସଂଯୋଜକ ଡକ୍ଟର ଗୌରହରି ପ୍ରଧାନଙ୍କ ସଂଯୋଜନାତି ହୋଇଥିବାର ଶ୍ରାଦ୍ଧବାର୍ଷିକୀ ସମାରୋହଟି ବହୁଟିଏ ସିଆନ୍ ସୁଜନ ଯୋଗ ଦେଇକରି ସ୍ୱର୍ଗତ ନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କଲାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଙ୍ଗା ଗାଁ ନ ମା ପାଟଖଣ୍ଡା ଯାତ୍ରା ଗଲାକେଲ ଶେଷ ହୋଇଛି। ଯାତ୍ରାଥି ମାଙ୍କର ଦର୍ଶନ କରିବାର ଲାଗି ଆଖରପାଖର ଇଲାକାର ଶତାଧିକ ଭକ୍ତଙ୍କର ସମାଗମ ହୋଇଥିଲା। କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ତରଫ ବୌଦ୍ଧଠାରେ ଆଇବା ମାସେ ଗୋଟିଏ ତାଳପତ୍ର ପୋଥି ଆଉ ପାଣ୍ଡୁଲିପି ସଂରକ୍ଷଣ କର୍ମଶାଳା ହେବା। ଏଥିଲାଗି ଜିଲ୍ଲାର ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଉତ୍ତର ପଶ୍ଚିମ ଓ ତାକେ ଲାଗି କରିଥିବାର କେନ୍ଦ୍ରୀୟ ବଙ୍ଗୋପସାଗର ହୋଇଥିବା ଲଘୁଚାପ ଲାଗି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଇଷ୍ଠାନୁ ବର୍ଷାର ପରିମାଣ କମ୍ବା। ମୌସୁମୀ ପ୍ରଭାବଥି ରାଜ୍ୟର ସମୁଦ୍ର ଖଣି ଇଲାକାମାନଙ୍କେ କିଛିଟା ଜାଗାନ ମଙ୍ଗଳବାର ତକ ମଧ୍ୟମ ଧରଣର ବର୍ଷା ହେବାର ସୂଚନା ମିଳିଛି। ସେଆଡ଼େ ଆବା ବୁଧବାର 1 ଦିନ ବଙ୍ଗୋପସାଗରନ ଆର୍ ଗୋଟିଏ ଘୂର୍ଣ୍ଣିବଳ ହେବାର ସମ୍ଭାବନା ଅଛି। ଏତାର ପ୍ରଭାବଥି ଦକ୍ଷିଣ ଓଡ଼ିଶାନ ଜବର ବର୍ଷା ହେବାର ଅନୁମାନ କରାଯାଇଛି। ଦେଶେ ଗଲା 11 ବର୍ଷରେ ଖଦି ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରଟି ବଡ଼ ପରିବର୍ତ୍ତନ ଦେଖାଦେଇଛି। ସବୁ କ୍ଷେତ୍ରଟି ଟୁକେଲ ଛୁଆମାନେ ନିଜର ଉପସ୍ଥିତିକେ ଜାହିର କରିଛନ୍ ବୋଲି ମନ୍ କି ବାତ୍ କହିଲେ ପ୍ରଧାନମନ୍ତ୍ରୀ। ଦେଶେ 2,50,000 ମଧ୍ୟସ୍ଥିଙ୍କର ଦରକାର ଉପରେ ଜୋର୍ ଦେଲେ ଜାତୀୟ ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ। ନବରାତ୍ରି ଅବସରରେ ଆଜି ରାଜ୍ୟର ଶକ୍ତିପୀଠମାନଙ୍କୁ ହେଉଛି ସପ୍ତମୀ ପୂଜା ଆଉ ଜଳାନ୍ତକ ରୋଗର ପ୍ରଭାବ ଓ ନିରାକରଣ ବାବଦେ ସଚେତନ କରିବା ଲାଗି ପାଳନ କରାଯାଉଛି ବିଶ୍ୱ ଜଳାନ୍ତକ ଦିବସ। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।